ओम शांति। 25/4/2025 आजर साकार महावाक्य बाबा कहते मिठे बच्चे बाबा श्रीमत तुम मान सदा सुखी कराई देव से देहधारी मान मत को छाड़ी एकमात्र बाबा श्रीमत चल। प्रश्न क्यों संतान मान बुद्धिर चंचलता एबे पर्यंत बंद होय नाही। उत्तर जो मानंकु उच्चरु उच्च बाबांक मत बा ईश्वरीय मतरे भरोसा नाही से मानंकर बुद्धिर चंचलता ए पर्यंत बंद होय नाही। बाबांक प्रति पूरा निश्चय न थिबा कारणरु से माने दुई आड़े पाद रखी थांती। भक्ति मध्य करिवे गंगा स्नान मध्य करिवे एवं बाबांक मतरे मध्य चलिवे। एपरी संतान मानंकर अवस्था कौन हेब संपूर्ण रूपे श्रीमतरे न चलिबा कारणरु धक्का खाई थांती। गीत इस पाप की दुनिया से। ओम शांति। पिला माने भक्त मानंकर एही गीत सुनिले एबे तुमे माने एपरी कहुना हो कारण तुमे जानिछ सही एकमात्र सर्वोच्च पिता आम मानंकु मिलिछंती। बाकी आउ जेते भी मनुष्य अछंती से माने समस्ते निचरु निच अटंती। उच्चरु उच्च मनुष्य मध्य भारत रे एही देवी देवता माने ही थिले से मानंकर महिमा हेउछि सर्व गुण संपन्न। एबे मनुष्य मानंकु एक कथा जणा नाही जे एही देवता मानंकु एते उच्च किए करिथिला एबे तो बिल्कुल पतित होई जाइछंती। बाबा उच्चरु उच्च अटंती जहांकु पाइबा पाई साधु संत माने मध्य साधना करुछंती किंतु एपरी साधु मानंक पछरे मनुष्य अधाकल्प हेब भ्रमित हेउछंती। एबे तुमे माने जानिछ जे बाबा आसीछंती आमे बाबांक निकट कु जाउछु सीए आमको श्रीमत देई श्रेष्ठ सदा सर्वदा सुखी करुछंती। रावण मतरे चाली तुमे केते तुच्छ बुद्धि होई जाइछ एबे तुमे आउ कहारी मतरे चालीबा उचित नुहे। तुमे माने पतित पावन पिता परमात्मांकु डाकी आसीछ पुणी बुडेला वाला अर्थात पतित करुथिबा आत्मा मानंक पाखकु काहेकि जाउछ। जणंकर मतकु छाड़ी अनेकंक पाखकु जाई धक्का काहेकि खाउछ। केतेक संतान ज्ञान मध्य सुनुछंती पुणी गंगारे जाई स्नान मध्य करुछंती गुरु मानंक पाखकु मध्य जाउछंती। बाबा कहुछंती सेही पानीर गंगा कौनसी पतित पावनी नुहे तथापि जदि तुमे मनुष्य मानंक मतरे जाई स्नान आदि करिबो तेबे बाबा कहिबे तुमको मोर उच्चरु उच्च मत उपरे भरोसा नाही कि गोटिए पार्श्वरे ईश्वरीय मत अन्य पार्श्वरे आसुरी मत तेबे सेमानंक अवस्था कौन हेब उभय पार्श्वरे पाद देले चिरी होइजिबे। बाबांक ठारे मध्य पूरा निश्चय रखु नाहंती कहुछंती मध्य बाबा मु आपणंकर अटे आपणंक श्रीमतरे चाली मु श्रेष्ठ हेबी तेणु आमको उच्चरु उच्च पितांकर मतरे निजर पाद रखिबाकु हेब। शांति धाम सुख धामर मालिक तो बाबा ही कराइबे। पुणी बाबा कहुछंती जहांक शरीर रे मु प्रवेश करिछि सीए तो बार जन गुरु करिथिले तथापि मध्य तमो प्रधान होइछंती लाभ तो किछि भी हेला नाही। एबे बाबा मिलिछंती तेणु समस्तंकु छाड़ी देले उच्चरु उच्च पिता मिलिगले। बाबा कहिले खराप कथा सुनो नाही खराप देखो नाही किंतु मनुष्य मानंकर बुद्धि तो बिल्कुल पतित तमो प्रधान होई जाइछि। एठारे मध्य बहुत अछंती जो माने श्री मतरे चाली पारंती नाही कारण शक्ति नाही माया एणे तेणे धक्का खुआउछि काहेकिना रावण हेउछि शत्रु राम मित्र अटंती। तांकु केही राम कुहंती केही शिव कुहंती ପ୍ରକୃତ ନାମ ହେଉଛି ଶିବ ବାବା। ମୁଁ ପୁନର୍ଜନ୍ମରେ ଆସେ ନାହିଁ। ମୋର ନାମ ଡ୍ରାମାରେ ଶିବ ହିଁ ରଖାଯାଇଛି। ଜଣଙ୍କର 10ଟା ନାମ ରଖିଦେଇଛନ୍ତି, ତେଣୁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯାହାକୁ ଯାହା ଆସିଲା ସେହି ନାମ ରଖିଦେଲେ। ପ୍ରକୃତରେ ମୋର ନାମ ହେଲା ଶିବ। ମୁଁ ଏହି ଶରୀରରେ ପ୍ରବେଶ କରେ। ମୁଁ କୌଣସି କୃଷ୍ଣଙ୍କ ଶରୀରରେ ଆସେ ନାହିଁ। ସେମାନେ ଭାବନ୍ତି ବିଷ୍ଣୁ ତ ସୂକ୍ଷ୍ମ ଲୋକ ନିବାସୀ ଅଟନ୍ତି। ବାସ୍ତବରେ ତାହା ହେଉଛି ପ୍ରବୃତ୍ତି ମାର୍ଗର ଯୁଗଳ ରୂପ। ବାକି ଚାର ଭୁଜା ଥିବା କେହି ମନୁଷ୍ୟ ନଥାନ୍ତି। ଚାରି ଭୁଜା ଅର୍ଥାତ୍ ପ୍ରବୃତ୍ତି ମାର୍ଗ, ଦୁଇ ଭୁଜା ହେଉଛି ନିବୃତ୍ତି ମାର୍ଗ। ବାବା ଏବେ ପ୍ରବୃତ୍ତି ମାର୍ଗର ଧର୍ମ ସ୍ଥାପନ କରୁଛନ୍ତି। ସନ୍ନ୍ୟାସୀମାନେ ନିବୃତ୍ତି ମାର୍ଗର ଅଟନ୍ତି। ପ୍ରବୃତ୍ତି ମାର୍ଗୀ ହିଁ ପାବନରୁ ପତିତ ହୁଅନ୍ତି। ତେଣୁ ସୃଷ୍ଟିକୁ ଅଟକାଇ ରଖିବା ପାଇଁ ସନ୍ନ୍ୟାସୀମାନଙ୍କର ପବିତ୍ର ହେବାର ପାଠ ରହିଛି। ସେମାନେ ମଧ୍ୟ ଲକ୍ଷ ଲକ୍ଷ କୋଟି କୋଟି ଅଛନ୍ତି। ଯେବେ ଯେଉଁଠାରେ ମେଳା ଲାଗିଥାଏ ତେବେ ବହୁତ ଆସିଥାନ୍ତି। ସେମାନେ ଭୋଜନ ପ୍ରସ୍ତୁତ କରନ୍ତି ନାହିଁ, ଗୃହସ୍ଥୀମାନଙ୍କ ପାଳନାରେ ଚାଲନ୍ତି, କର୍ମ ସନ୍ନ୍ୟାସ କରିଥାନ୍ତି। ପୁଣି ଭୋଜନ କେଉଁଠୁ ଖାଇବେ? ତେଣୁ ଗୃହସ୍ଥୀଙ୍କ ଠାରୁ ଖାଆନ୍ତି। ଗୃହସ୍ଥୀମାନେ ଭାବନ୍ତି ଏହା ମଧ୍ୟ ଆମେ ଦାନ କଲୁ। ଇଏ ବ୍ରହ୍ମା ମଧ୍ୟ ପତିତ ପୂଜାରୀ ଥିଲେ, ପୁଣି ଏବେ ଶ୍ରୀମତରେ ଚାଲି ପାବନ ହେଉଛନ୍ତି। ପିତାଙ୍କ ଠାରୁ ସମ୍ପତ୍ତି ନେବାର ପୁରୁଷାର୍ଥ କରୁଛନ୍ତି। ତେଣୁ କୁହାଯାଉଛି ପିତାଙ୍କୁ ଅନୁକରଣ କର, କିନ୍ତୁ ମାୟା ପ୍ରତ୍ୟେକ କଥାରେ ହରାଇ ଦେଉଛି। ଦେହ ଅଭିମାନ ଆସିବା ଦ୍ୱାରା ହିଁ ମନୁଷ୍ୟ ଭୁଲ କରିଥାନ୍ତି। ଗରିବ ହୁଅନ୍ତୁ ବା ସାହୁକାର ହୁଅନ୍ତୁ, କିନ୍ତୁ ଦେହ ଅଭିମାନ ଛାଡ଼ିଲେ ସିନା। ଦେହ ଅଭିମାନକୁ ଛାଡ଼ିବାକୁ ହିଁ ବହୁତ କଷ୍ଟ ହୋଇଥାଏ। ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ମନେ କରି ଶରୀର ଦ୍ୱାରା ଅଭିନୟ କର। ତୁମେ ଦେହ ଅଭିମାନରେ କାହିଁକି ଆସୁଛ? ଡ୍ରାମା ଅନୁସାରେ ଦେହ ଅଭିମାନରେ ମଧ୍ୟ ଆସିବାର ହିଁ ଅଛି। ଏହି ସମୟରେ ତ ସମସ୍ତେ ପକ୍କା ଦେହ ଅଭିମାନୀ ହୋଇଯାଇଛନ୍ତି। ବାବା କହୁଛନ୍ତି ତୁମେ ହେଲ ଆତ୍ମା, ଆତ୍ମା ହିଁ ସବୁକିଛି କରିଥାଏ। ଯଦି ଆତ୍ମା ଶରୀରରୁ ଅଲଗା ହୋଇଯାଏ ତେବେ ଶରୀରକୁ କାଟିଲେ କଣ କିଛି ଶବ୍ଦ ବାହାରିବ? ଆତ୍ମା ହିଁ କହିଥାଏ ମୋ ଶରୀରକୁ ଦୁଃଖ ଦିଅ ନାହିଁ। ଆତ୍ମା ଅବିନାଶୀ, ଶରୀର ହେଉଛି ବିନାଶୀ। ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ଦେହ ଅଭିମାନକୁ ଛାଡ଼। ତୁମେମାନେ ଯେତେ ଦେହି ଅଭିମାନୀ ହେବ ସେତେ ସୁସ୍ଥ ଏବଂ ନିରୋଗୀ ହେବ। ଏହି ଯୋଗ ବଳ ଦ୍ୱାରା ହିଁ ତୁମେ 21 ଜନ୍ମ ପର୍ଯ୍ୟନ୍ତ ନିରୋଗୀ ହେବ। ଯେତେ ଦେହି ଅଭିମାନୀ ହେବ ସେତେ ଉଚ୍ଚ ପଦ ମଧ୍ୟ ମିଳିବ ଏବଂ ଦଣ୍ଡରୁ ରକ୍ଷା ପାଇଯିବ, ନଚେତ ଦଣ୍ଡ ବହୁତ ଖାଇବାକୁ ପଡ଼ିବ। ତେବେ କେତେ ଦେହି ଅଭିମାନୀ ହେବାକୁ ପଡ଼ିବ? କେତେକଙ୍କର ଭାଗ୍ୟରେ ଏହି ଜ୍ଞାନ ହିଁ ନାହିଁ। ଯେ ପର୍ଯ୍ୟନ୍ତ ତୁମ କୂଳକୁ ଆସିନାହାନ୍ତି, ଅର୍ଥାତ୍ ବ୍ରହ୍ମା ମୁଖ ବଂଶାବଳୀ ହୋଇନାହାନ୍ତି, ତେବେ ବ୍ରାହ୍ମଣ ନ ହୋଇ ଦେବତା କିପରି ହେବେ? ଯଦିଓ ବହୁତ ଆସୁଛନ୍ତି, ବାବା ବାବା ଲେଖୁଛନ୍ତି ଅଥବା କହୁଛନ୍ତି, କିନ୍ତୁ କେବଳ କଥାକୁ ମାତ୍ର କହିଦିଅନ୍ତି। କେତେ ଜଣ ଗୋଟିଏ ଦୁଇଟି ଚିଠି ଲେଖି ମଧ୍ୟ ପୁଣି ହଜିଯାଆନ୍ତି। ସେମାନେ ମଧ୍ୟ ସତ୍ୟଯୁଗକୁ ଆସିବେ, କିନ୍ତୁ ପ୍ରଜାରେ। ପ୍ରଜା ତ ବହୁତ ହୁଅନ୍ତି ନା, ଏହାପରେ ଯେତେବେଳେ ବହୁତ ଦୁଃଖ ପଡ଼ିବ ସେତେବେଳେ ପୁଣି ବହୁତ ଆସିବେ। ଯେତେବେଳେ ଶୁଣିବେ ଭଗବାନ ଆସିଛନ୍ତି, ତୁମର ମଧ୍ୟ ବହୁତ ସେଣ୍ଟର ଖୋଲିଯିବ। ଏବେ ମଧ୍ୟ ତୁମମାନଙ୍କର ବହୁତ ଦୁର୍ବଳତା ଅଛି, ଦେହି ଅଭିମାନୀ ହେଉନାହଁ, ବହୁତ ଦେହ ଅଭିମାନ ରହିଛି। ଯଦି ଶେଷ ସମୟରେ ଟିକିଏ ବି ଦେହ ଅଭିମାନ ଥିବ ତେବେ ପଦ ମଧ୍ୟ କମ୍ ହୋଇଯିବ, ପୁଣି ସେଠାରେ ଯାଇ ଦାସଦାସୀ ହେବ। ଦାସଦାସୀମାନେ ମଧ୍ୟ କ୍ରମ ଅନୁସାରେ ବହୁତ ଥାନ୍ତି। ରାଜାମାନଙ୍କୁ ମଧ୍ୟ ଯୌତୁକରେ ଦାସୀମାନେ ମିଳିଥାନ୍ତି, ସାହୁକାରମାନଙ୍କୁ ମିଳନ୍ତି ନାହିଁ। ସନ୍ତାନମାନେ ଦେଖିଛନ୍ତି ରାଧା ଯୌତୁକରେ କେତେ ଦାସୀମାନଙ୍କୁ ନେଇ ଆସିଥିଲେ। ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତକାର ହେବ। ସାଧାରଣ ଦାସୀ ହେବା ଅପେକ୍ଷା ସାହୁକାର ପ୍ରଜା ହେବା ଭଲ। ଦାସୀ ମଧ୍ୟ ବହୁତ ପ୍ରକାର। ଦାସୀ ଶବ୍ଦ ବହୁତ ଖରାପ। ପ୍ରଜାମାନଙ୍କ ମଧ୍ୟରେ ସାହୁକାର ହେବା ତଥାପି ଭଲ। ବାବାଙ୍କର ହେଲା ପରେ ମାୟା ଆହୁରି ଭଲ ଭାବରେ ହଇରାଣ କରିଥାଏ। ବଳବାନଙ୍କ ସହିତ ବଳବାନ ହୋଇ ଲଢ଼େ। ଦେହ ଅଭିମାନ ଆସିଯାଏ। ଶିବ ବାବାଙ୍କ ପାଖକୁ ମଧ୍ୟ ମୁହ ମୋଡ଼ି ଦିଅନ୍ତି। ବାବାଙ୍କୁ ମନେ ପକାଇବା ମଧ୍ୟ ଛାଡ଼ି ଦିଅନ୍ତି। ଆରେ ଖାଇବା ପାଇଁ ଫୁର୍ସତ ଅଛି। ଆଉ ଏପରି ବାବା ଯିଏ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ମନେ ପକାଇବା ପାଇଁ ଫୁର୍ସତ ନାହିଁ। ଭଲ ଭଲ ପିଲାମାନେ ଶିବ ବାବାଙ୍କୁ ଭୁଲି କରି ଦେହ ଅଭିମାନରେ ଆସି ଯାଇଛନ୍ତି। ନଚେତ ଏପରି ବାବା ଯିଏକି ଜୀବ ଦାନ ଦେଉଛନ୍ତି ତାକୁ ମନେ ପକାଇ ପତ୍ର ତ ଲେଖ। କିନ୍ତୁ ଏଠିକାର କଥା ତ ନ କହିବା ଭଲ। ମାୟା ପୁରା ନାକରୁ ଧରି ଉଡାଇ ଦେଉଛି। ସେଥିପାଇଁ ପ୍ରତି ପାଦରେ ଶ୍ରୀ ମତରେ ଚାଲ, ତେବେ ପଦ୍ମର ରୋଜଗାର ମଧ୍ୟ ଜମା ହୋଇଯିବ। ତୁମେ ଅଶ୍ରାନ୍ତି ଧନ ସମ୍ପତ୍ତିର ମାଲିକ ହେଉଛ। ସେଠାରେ ସମ୍ପତ୍ତିର କୌଣସି ଗଣତି ହୁଏ ନାହିଁ। ଧନ ଦୌଲତ କ୍ଷତି ବାଡ଼ି ସବୁ ମିଳିଥାଏ। ସେଠାରେ ତମ୍ବା ଲୁହା ପିତ୍ତଳ ଆଦି ନଥାଏ। ସୁନାର ହିଁ ମୁଦ୍ରା ଥାଏ। ଯଦି ସୁନାର ଘର କରୁଛନ୍ତି ତେବେ ସେଠାରେ କଣ ନଥିବ। ଏଠାରେ ତ ଭ୍ରଷ୍ଟାଚାରୀ ରାଜ୍ୟ ଚାଲିଛି। ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ଭ୍ରଷ୍ଟାଚାରୀ। ସତ୍ୟଯୁଗରେ ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ଶ୍ରେଷ୍ଠାଚାରୀ ହୋଇ ରହନ୍ତି। କିନ୍ତୁ ମନୁଷ୍ୟଙ୍କ ବୁଦ୍ଧିରେ କଣ ଏକଥା ବସୁଛନ୍ତି, ଏକଥା ରହୁଛି। କାରଣ ତମ ପ୍ରଧାନ ଅଟନ୍ତି। ବାବା ବୁଝାଉଛନ୍ତି, ତୁମେ ମଧ୍ୟ ଏପରି ଚାଲ। ବ୍ରହ୍ମା ମଧ୍ୟ ଏପରି ଥିଲେ। ଏବେ ମୁଁ ଆସି ଦେବତା କରୁଛି, ତଥାପି ମଧ୍ୟ ହେଉନାହାନ୍ତି। ନିଜ ନିଜ ମଧ୍ୟରେ ଲଢେଇ ଝଗଡା କରୁଛନ୍ତି। ମୁଁ ବହୁତ ଭଲ, ମୁଁ ଏପରି। ଏହା କଣ କେହି ବୁଝୁଛନ୍ତି ଯେ ଆମେ ରୌରବ ନର୍କରେ ପଡିଛୁ? ଏ କଥା ମଧ୍ୟ ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ। ମନୁଷ୍ୟମାନେ ବର୍ତ୍ତମାନ ବିଲକୁଲ ନର୍କରେ ପଡିଛନ୍ତି। ରାତିଦିନ ଚିନ୍ତାରେ ପଡି ରହିଛନ୍ତି। ଜ୍ଞାନ ମାର୍ଗରେ ଯେଉଁମାନେ ନିଜ ସମାନ କରିବା ପାଇଁ ସେବା କରିପାରନ୍ତି ନାହିଁ, ତୋର ମୋରର ଚିନ୍ତାରେ ରହିଥାନ୍ତି, ସେମାନେ ହେଉଛନ୍ତି ଭୋଗୀ। ଯଦି ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାଇବ ତେବେ ବ୍ୟଭିଚାରୀ ହୋଇଯିବ ନା। ବାବା କହୁଛନ୍ତି, ଆଉ କାହାଠାରୁ ଶୁଣ ନାହିଁ, କେବଳ ମୋଠାରୁ ହିଁ ଶୁଣ, ମୋତେ ମନେ ପକାଅ। ଦେବତାଙ୍କୁ ମନେ ପକାଇଲେ ମଧ୍ୟ ଭଲ, କିନ୍ତୁ ମନୁଷ୍ୟମାନଙ୍କୁ ମନେ ପକାଇଲେ କିଛି ପ୍ରାପ୍ତି ହୁଏ ନାହିଁ। ଏଠାରେ ତ ବାବା କହୁଛନ୍ତି, ତୁମେ ମୁଣ୍ଡ କାହିଁକି ନୁଆଉଛ? ତୁମେ ଏହି ବାବାଙ୍କ ପାଖକୁ ଆସିଲେ ମଧ୍ୟ ଶିବ ବାବାଙ୍କ ସ୍ମୃତିରେ ରୁହ। ଯଦି ଶିବ ବାବାଙ୍କୁ ମନେ ପକାଇବ ନାହିଁ ତେବେ ପାପ କରୁଛ। ବାବା କହୁଛନ୍ତି, ପ୍ରଥମେ ତ ପବିତ୍ର ହେବାର ପ୍ରତିଜ୍ଞା କର ଏବଂ ଶିବ ବାବାଙ୍କୁ ମନେ ପକାଅ। ଏଥିରେ ବହୁତ ସଂଯମ ହେବାକୁ ପଡିବ। କିନ୍ତୁ ଏ କଥାକୁ ବହୁତ କଷ୍ଟରେ କେହି ବୁଝିଥାନ୍ତି। ଏତେ ବୁଦ୍ଧି ନାହିଁ, ବାବାଙ୍କ ସହିତ କିପରି ଚାଲିବାକୁ ହେବ। ଏଥିରେ ତ ବହୁତ ମେହନତ କରିବାକୁ ହେବ। ମାର ଦାନା ହେବା, ଏହା କଣ ମାଉସୀ ଘରର କଥା ହୋଇଛି କି? ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇବା। ତୁମେ ବାବାଙ୍କୁ ମନେ ପକାଇ ପାରିବ ନାହିଁ? ଏପରି ବାବାଙ୍କର ସେବା ଏବଂ ବାବାଙ୍କୁ କେତେ ମନେ ପକାଇବା ଦରକାର। ବାବା ପ୍ରତିଦିନ କହୁଛନ୍ତି, ଚାଲିଚଳନର ଚାର୍ଟ ରଖ। ଯେଉଁ ସନ୍ତାନମାନଙ୍କୁ ନିଜର କଲ୍ୟାଣ କରିବାର ଖ୍ୟାଲ ଥାଏ ସେମାନେ ସବୁଥିରେ ସମ୍ପୂର୍ଣ୍ଣ ରୂପେ ସଂଯମତା ରକ୍ଷା କରି ଚାଲିବେ। ତାଙ୍କର ଖାଇବା ପିଇବା ବଡ଼ ସାତ୍ୱିକ ହୋଇଥିବ। ବାବା ପିଲାମାନଙ୍କର କଲ୍ୟାଣ ପାଇଁ କେତେ ବୁଝାଉଛନ୍ତି, ଏଥିରେ ସବୁ ପ୍ରକାରର ସଂଯମ ଦରକାର। ସଂଯମ ନା ବାଣ, ବାରଣ ଦରକାର, ଯାଞ୍ଚ କରିବା ଦରକାର। ମୋର ଖାଇବା ପିଇବା ଏପରି ନୁହେଁ ତ, ମୁଁ ଲୋଭୀ ନୁହେଁ ତ? ଯେପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ହୋଇନାହିଁ ସେ ପର୍ଯ୍ୟନ୍ତ ମାୟା ଓଲଟା ପୋଲଟା କାମ କରାଉଥିବ। ବାକି ଆଉ ଅଳ୍ପ ସମୟ ଅଛି, ପୁଣି ସବୁକିଛି ଜଣା ପଡିଯିବ। ଏବେ ତ ବିନାଶ ସମ୍ମୁଖରେ ଉପସ୍ଥିତ, ନିଆଁ ଲାଗିଗଲାଣି। ସମୟ ଆସିବ, ତୁମେମାନେ ଦେଖିବ ଏପରି ବୋମା ସବୁ ପଡିବ। ଭାରତରେ ତ ରକ୍ତର ନଦୀ ବହିବ, ସେଠାରେ ଅର୍ଥାତ୍ ବିଦେଶରେ ବୋମା ଦ୍ୱାରା ଦେଶ ଦେଶକୁ ଧ୍ୱଂସ କରିଦେବେ, ପ୍ରାକୃତିକ ବିପର୍ଯ୍ୟୟ ହେବ। ସବୁଠାରୁ ଅଧିକ ବିପଦ ଭାରତ ଉପରେ ଅଛି, ତେଣୁ ନିଜ ପ୍ରତି ବହୁତ ଦୃଷ୍ଟି ଦେବାର ଅଛି। ମୁଁ କି ସେବା କରୁଛି, କେତେ ଜଣଙ୍କୁ ନିଜ ସମାନ ନରରୁ ନାରାୟଣ କରୁଛି। କେହି କେହି ଭକ୍ତିରେ ବହୁତ ବାନ୍ଧି ହୋଇଯାଇଛନ୍ତି, ତେଣୁ ଭାବୁଛନ୍ତି ଏପରି କନ୍ୟାମାନେ କଣ ପାଠ ପଢାଇବେ। ସେମାନେ ବୁଝିପାରୁନାହାନ୍ତି ଯେ ଏମାନଙ୍କୁ ପାଠ ପଢାଇଲା ବାଲା ଶିବ ଶିକ୍ଷକ ସ୍ୱୟଂ ବାବା ଅଟନ୍ତି। ଯଦି ଟିକିଏ ବି କିଛି ପାଠ ପଢିଥିବେ ବା କିଛି ଧନ ଥିବ, ତେବେ ଲଢିବାରେ ଲାଗି ପଡିଥାନ୍ତି, ଇଜ୍ଜତ ହିଁ ହଜାଇ ଦିଅନ୍ତି। ସତଗୁରୁଙ୍କୁ ନିନ୍ଦା କରାଇଲା ବାଲାଙ୍କୁ ଠାବ ମିଳେ ନାହିଁ, ପୁଣି ସେଠାରେ ଯାଇ ପାଇ ପଇସାର ପଦ ପାଇବେ। ଆଚ୍ଛା, ମିଠେ ମିଠେ ସିକିଲ ଧେ ପଚୁ ପ୍ରତି ମାତ ପିତା ବାପ ଦାଦା କା ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ସାରାଂଶ ଏକ ନମ୍ବର, ମୋର ତୋରର ଚିନ୍ତାକୁ ଛାଡି ନିଜ ସମାନ କରିବାର ସେବା କରିବାକୁ ହେବ। ଏକମାତ୍ର ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ ଏବଂ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବ୍ୟଭିଚାରୀ ହେବା ଉଚିତ ନୁହେଁ। ଦୁଇ ନମ୍ବର, ନିଜର କଲ୍ୟାଣ ପାଇଁ ଖାଦ୍ୟପେୟରେ ବହୁତ ସଂଯମ ରଖିବାକୁ ହେବ, କୌଣସି ଜିନିଷ ପ୍ରତି ଲୋଭ ରଖିବାର ନାହିଁ। ଧ୍ୟାନ ରଖ ଯେପରି ମାୟା କୌଣସି ଓଲଟା କାମ ନ କରାଉ। ବରଦାନ, ନିଶ୍ଚୟ ଶକ୍ତି ଏବଂ ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ସଦା ସଫଳତା ମୂରତ ଭବ। ନିର୍ଣ୍ଣୟ ଶକ୍ତି ଏବଂ ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ସଦା ସଫଳତାର ଅନୁଭବ କରିବ। ଯେକୌଣସି ଲୌକିକ ବା ଅଲୌକିକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ ବିଶେଷ କରି ନିୟନ୍ତ୍ରଣ କରିବାରେ ଏବଂ ନିଶ୍ଚୟ କରିବାରେ ଶକ୍ତିର ଆବଶ୍ୟକତା ପଡିଥାଏ। କାହିଁକି ନା ଯେତେବେଳେ କୌଣସି ବି ଆତ୍ମା ତୁମର ସମ୍ପର୍କରେ ଆସିଥାଏ, ସେତେବେଳେ ପ୍ରଥମେ ନିର୍ଣ୍ଣୟ କରିବାକୁ ପଡିଥାଏ ଯେ ଏହାଙ୍କୁ କଣ ଦରକାର। ତାଙ୍କର ନାଡିକୁ ପରଖୀ ଅର୍ଥାତ୍ ଆନ୍ତରିକ ଶକ୍ତିକୁ ଜାଣି ସେହି ଅନୁସାରେ ତାଙ୍କୁ ତୃପ୍ତ କରିବା ଏବଂ ନିଜର ନିୟନ୍ତ୍ରଣ କରିବାର ଶକ୍ତି ଆଧାରରେ ଅନ୍ୟ ଉପରେ ନିଜର ଅନେକ ସ୍ଥିତିର ପ୍ରଭାବ ପକାଇଲା। ଏହି ଦୁଇଟି ଶକ୍ତି ସେବା କ୍ଷେତ୍ରରେ ସଫଳତା କରିଦେଇଥାଏ। ଆଜିର ସ୍ଲୋଗନ, ଯଦି ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିନେବ ତେବେ ମାୟା କାଗଜର ବାଘ ପାଲଟିଯିବ। ଯଦି ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିନେବ ତେବେ ମାୟା କାଗଜର ବାଘ ପାଲଟିଯିବ। ଆଚ୍ଛା, ଓମ୍ ଶାନ୍ତି।